ହଁ ଆପଣ ମାନେ ବସି ପଡ଼ନ୍ତୁ, କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ଏ ବର୍ଷା ଟିକେ ଝିପି ଝିପି ହେଇଗଲା ଆଉ କ'ଣ, ରଥ ଘଡ଼ି ଆଷାଢ଼ ମାସ ଦ୍ୱିତୀୟା ତିଥି ଜଗନ୍ନାଥ ମହାପ୍ରଭୁ ବିଜେ କରିବେ, କିଛି ବ୍ୟସ୍ତ ହୁଅନ୍ତୁନି। ବରଷା କାଳ ଗୋଟେ ମଙ୍ଗଳକାରୀ, କିଛି ଅସୁବିଧା ନାହିଁ, ଆପଣମାନେ ବସି ଯାଆନ୍ତୁ। ପ୍ରିୟ ଭକ୍ତ ବନ୍ଧୁ, ଏ ଭାଗବତ କଥା, ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣ, ହେ ଜଗନ୍ନାଥ ମହାପ୍ରଭୁ ତୁମେ ଥାଉ ଥାଉ ମୁଁ କାହିଁକି କୁଆଡ଼େ ଯିବି, ଗଙ୍ଗା ଯିବି କାହିଁକି, ମୁଁ ଗୋଦାବରୀ ଯିବି କାହିଁକି, ହେ କାଳିଆ ସାଆନ୍ତେ ମୋତେ କାହିଁକି ଆପଣ ପଠାଉଛନ୍ତି ତୀର୍ଥ କରିବା ପାଇଁ। ଭକ୍ତ ନିବେଦନ କରୁଛି, ଆବେଦନ କରୁଛି ଜଗନ୍ନାଥ ମହାପ୍ରଭୁଙ୍କୁ,
ଗଙ୍ଗା ଯିବି ମୁଁ କାହିଁକି, ଗୋଦାବରୀ ମୁଁ ଯିବି କାହିଁକି, ଗଙ୍ଗା ଯିବି ମୁଁ କାହିଁକି, ଗୋଦାବରୀ ମୁଁ ଯିବି କାହିଁକି, ଗଙ୍ଗା ଯିବି ମୁଁ କାହିଁକି, ଗୋଦାବରୀ ମୁଁ ଯିବି କାହିଁକି, ଗଙ୍ଗା ଯିବି ମୁଁ କାହିଁକି, ବଦ୍ରି ବାରଣାସୀ ବୁଧ ଗୟା କାଶୀ, ବଦ୍ରି ବାରଣାସୀ ବୁଧ ଗୟା କାଶୀ, ଶ୍ରୀକ୍ଷେତ୍ର ଛାଡ଼ି ଯିବି କାହିଁକି, ଗଙ୍ଗା ଯିବି ମୁଁ କାହିଁକି, ଗୋଦାବରୀ ମୁଁ ଯିବି କାହିଁକି, ଗଙ୍ଗା ଯିବି ମୁଁ କାହିଁକି। ସକଳ ତୀର୍ଥ ତୋ ଚରଣେ ପ୍ରଭୁ, ଅଯୋଧ୍ୟା ମୁଁ ଯିବି କାହିଁକି, ଗୋପ ବୃନ୍ଦାବନ ମଥୁରା ଦ୍ୱାରକା, ପୁରୀ ସମ ସରି ହୋଇବ କି, ସକଳ ତୀର୍ଥ ତୋ ଚରଣେ ପ୍ରଭୁ, ଅଯୋଧ୍ୟା ମୁଁ ଯିବି କାହିଁକି, ଗୋପ ବୃନ୍ଦାବନ ମଥୁରା ଦ୍ୱାରକା, ପୁରୀ ସମ ସରି ହୋଇବ କି, ତୁହି ପରା ମୋର ପାବର ଠାକୁର, ତୁହି ପରା ମୋର ପାବର ଠାକୁର, ସବୁ ତୀର୍ଥ ପରା ତୋଟି, ଗଙ୍ଗା ଯିବି ମୁଁ କାହିଁକି, ଗୋଦାବରୀ ମୁଁ ଯିବି କାହିଁକି, ଗଙ୍ଗା ଯିବି ମୁଁ କାହିଁକି। ରତ୍ନ ସିଂହାସନ ସିଂହାସନ ମୌଡ଼ମଣି ତୁ ତ୍ରିଜଗତେ ନେତ ଉଡ଼ୁଛି, ତୋପରା ପ୍ରଭୁର ନାମ ଗାଉଛି ମୁଁ, କେତେ ବଡ଼ ଭାଗ୍ୟ ପାଇଛି, ଜନ୍ମିଛି ତୋ ଧାମେ ମରିବି ତୋ ଧାମେ, ଜନ୍ମିଛି ତୋ ଧାମେ ମରିବି ତୋ ଧାମେ, ଏହି କୃପା ସତେ ହେବ କି,